ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ଦୁଇଦିନିଆ କୁଏତ ଗସ୍ତ ଶେଷ କରି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କଲେ ପ୍ରଧାନମନ୍ତ୍ରୀ. ଗସ୍ତ ଅବସରରେ ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ର ପାଇଁ କେତୋଟି ବୁଝାମଣାପତ୍ର ସ୍ୱାକ୍ଷରିତ. କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ପାଇଁ ମନୋନୀତ ନବନିଯୁକ୍ତଙ୍କୁ ଆଜି ନିଯୁକ୍ତିପତ୍ର ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ. ଦେଶ ବିକାଶରେ କୃଷକଙ୍କ ଅବଦାନକୁ ସମ୍ମାନ ପ୍ରଦର୍ଶନ ସ୍ୱରୂପ ଆଜି ପାଳନ କରାଯାଉଛି ଜାତୀୟ କୃଷକ ଦିବସ. ଇସ୍ରାଏଲ୍ର ଆକାଶମାର୍ଗ ଆକ୍ରମଣ ଯୋଗୁଁ ଗତ 24 ଘଣ୍ଟା ମଧ୍ୟରେ ଗାଜା ଉପତ୍ୟକାରେ 32 ଜଣଙ୍କର ମୃତ୍ୟୁ ଏବଂ ବଦୋଦରା ମହିଳା ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ରେ ଭାରତ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ 211 ରନ୍ରେ ବିଜୟୀ. କୁଏତକୁ ଦୁଇଦିନିଆ ଗସ୍ତ ଶେଷ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଛନ୍ତି. ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ଅବସରରେ ପ୍ରତିରକ୍ଷା ସହଯୋଗଠାରୁ ଆରମ୍ଭ କରି ସାଂସ୍କୃତିକ ବିନିମୟ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବା ଲାଗି ପଦକ୍ଷେପ ଗ୍ରହଣ କରାଯାଇଛି. ଦୁଇ ଦେଶ ମଧ୍ୟରେ କେତୋଟି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି. ବ୍ୟାପକ ପ୍ରତିରକ୍ଷା ସହଯୋଗ, ପ୍ରଶିକ୍ଷଣ କାର୍ଯ୍ୟକ୍ରମ, କର୍ମଚାରୀ ଆଦାନ ପ୍ରଦାନ, ମିଳିତ ସାମରିକ ଅଭ୍ୟାସ, ପ୍ରତିରକ୍ଷା ଶିଳ୍ପ ବିକାଶରେ ସହଯୋଗ ଆଦି ବିଭିନ୍ନ ପ୍ରସଙ୍ଗ ଉପରେ ଦୁଇ ଦେଶ ସହମତ ହୋଇଛନ୍ତି. ଏଥିସହ ପ୍ରତିରକ୍ଷା ଉପକରଣ ଯୋଗାଣ ଏବଂ ମିଳିତ ଗବେଷଣାର ମଧ୍ୟ ବ୍ୟବସ୍ଥା ହୋଇଛି. ସେହିଭଳି 2025-2029 ମଧ୍ୟରେ ସାଂସ୍କୃତିକ ବିନିମୟ କାର୍ଯ୍ୟକ୍ରମ ନେଇ ମଧ୍ୟ ବୁଝାମଣା ହୋଇଛି. କ୍ରୀଡ଼ା କ୍ଷେତ୍ରରେ ସହଯୋଗ ପାଇଁ ମଧ୍ୟ ଦୁଇ ଦେଶ ଜ୍ଞାନର ଆଦାନ ପ୍ରଦାନ ଏବଂ ଦକ୍ଷତା ବିକାଶକୁ ପ୍ରୋହାହନ ପ୍ରଦାନ ଲକ୍ଷ୍ୟରେ ସହମତ ହୋଇଛନ୍ତି. ଆନ୍ତର୍ଜାତିକ ସୌରମେଣ୍ଟରେ ସାମିଲ ହେବା ପାଇଁ କୁଏତ୍ର ନିଷ୍ପତ୍ତି ପରିବେଶ ସହଯୋଗ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ବିବେଚନା କରାଯାଉଛି. ଦୁଇ ଦେଶ ମଧ୍ୟରେ ସୌରଶକ୍ତି ନିୟୋଜନ ଏବଂ ଅକ୍ଷୟ ଶକ୍ତି ବ୍ୟବହାରକୁ ପ୍ରୋହାହନ ମିଳିବ ବୋଲି ଆଶା କରାଯାଉଛି. ଦୁଇ ଦେଶ ସୀମାପାର ଆତଙ୍କବାଦ ସମେତ ସମସ୍ତ ପ୍ରକାର ଆତଙ୍କୀ କାର୍ଯ୍ୟକଳାପକୁ ଦୃଢ଼ ନିନ୍ଦା କରିଛନ୍ତି. ଆତଙ୍କବାଦୀ ଗୋଷ୍ଠୀଙ୍କୁ ପାଣ୍ଠି ଯୋଗାଣ ତଥା ଏହାର ଭିତ୍ତିଭୂମିକୁ ମୂଳୋତ୍ପାଟନ କରିବା ପାଇଁ ଦୁଇ ଦେଶ ଆହ୍ୱାନ ଦେଇଛନ୍ତି. ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ମିଳିତ ବିବୃତ୍ତିରେ କୁହାଯାଇଛି, ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଅବସରରେ ଉଭୟ ପକ୍ଷ ଆତଙ୍କବାଦ ବିରୋଧୀ ଅଭିଯାନ, ସାଇବର ସୁରକ୍ଷା ଆଦି କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ସୁଦୃଢ଼ କରିବା ନେଇ ଆଲୋଚନା ହୋଇଛି. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ 71,000ରୁ ଅଧିକ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିବେ. ଏହି ଅବସରରେ ସେ କାର୍ଯ୍ୟକ୍ରମକୁ ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି. ଦେଶର 45 ସ୍ଥାନରେ ଏହି ରୋଜଗାର ମେଳା ଅନୁଷ୍ଠିତ ହେବ। କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ପାଇଁ ଏହି ନବନିଯୁକ୍ତ ମନୋନୀତ ହୋଇଛନ୍ତି। ଏହି ରୋଜଗାର ମେଳା ମାଧ୍ୟମରେ କେନ୍ଦ୍ର ସରକାର ନିଯୁକ୍ତିକୁ ପ୍ରାଥମିକତା ପ୍ରଦାନ କରୁଥିବା ପ୍ରମାଣିତ ହେଉଛି। ଦେଶ ନିର୍ମାଣ ଏବଂ ଆତ୍ମସଶକ୍ତିକରଣ କ୍ଷେତ୍ରରେ ଯୁବବର୍ଗଙ୍କୁ ଅଂଶଗ୍ରହଣ ପାଇଁ ଏହା ଅର୍ଥପୂର୍ଣ୍ଣ ସହଯୋଗ ପ୍ରଦାନ କରିବ। ଏହି ନବନିଯୁକ୍ତ କେନ୍ଦ୍ର ସରକାରଙ୍କ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ, ଡାକ ବିଭାଗ, ଉଚ୍ଚଶିକ୍ଷା ବିଭାଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ଆର୍ଥିକ ସେବା ବିଭାଗ ଆଦିରେ ଯୋଗଦେବେ। ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ କହିଛନ୍ତି, କୃଷି ହେଉଛି ଗ୍ରାମୀଣ ବିକାଶର ମେରୁଦଣ୍ଡ। ଗ୍ରାମୀଣ ସ୍ଥିତି ପରିବର୍ତ୍ତନ ହେଲେ ହିଁ ବିକଶିତ ରାଷ୍ଟ୍ର ଗଠନ ସ୍ୱପ୍ନ ସମ୍ଭବ ହୋଇପାରିବ ବୋଲି ସେ କହିଛନ୍ତି। ନୂଆଦିଲ୍ଲୀରେ ଗତକାଲି ଚୌଧୁରୀ ଚରଣ ସିଂ ପୁରସ୍କାର 2024 ବିଜୟୀ ବ୍ୟକ୍ତିବିଶେଷଙ୍କ ସହ ମତ ବିନିମୟ ବେଳେ ଶ୍ରୀ ଧନକଡ଼ କହିଛନ୍ତି, ଗ୍ରାମୀଣ ବିକାଶ, କୃଷକଙ୍କ କଲ୍ୟାଣ ଏବଂ ସାମଗ୍ରିକ ଅଭିବୃଦ୍ଧି ପାଇଁ ଚୌଧୁରୀ ଚରଣ ସିଂ ନିରନ୍ତର କାର୍ଯ୍ୟ କରିଥିଲେ। କୃଷକ ଏବଂ ସେମାନଙ୍କର ପରିବାର ଆତ୍ମନିର୍ଭରଶୀଳ ହେଲେ ଗ୍ରାମୀଣ ଅର୍ଥନୀତି ତ୍ୱରାନ୍ୱିତ ହୋଇପାରିବ। ଭାରତ ଖୁବ୍ ଶୀଘ୍ର ଜାପାନ ଏବଂ ଜର୍ମାନୀକୁ ପଛରେ ପକାଇ ତୃତୀୟ ବୃହତ୍ତମ ଅର୍ଥନୈତିକ ରାଷ୍ଟ୍ରରେ ପରିଣତ ହେବାକୁ ଯାଉଛି ବୋଲି ଉପରାଷ୍ଟ୍ରପତି କହିଛନ୍ତି। ଦେଶ ବିକାଶରେ କୃଷକଙ୍କ ଅବଦାନକୁ ସମ୍ମାନ ପ୍ରଦର୍ଶନ ସ୍ୱରୂପ ଆଜି ସମଗ୍ର ଦେଶରେ ଜାତୀୟ କୃଷକ ଦିବସ ପାଳନ କରାଯାଉଛି। ଖାଦ୍ୟ ନିରାପତ୍ତାକୁ ସୁନିଶ୍ଚିତ କରିବା ଏବଂ ଗ୍ରାମୀଣ ଅର୍ଥନୀତିକୁ ତ୍ୱରାନ୍ୱିତ ତଥା କୃଷି ଐତିହ୍ୟକୁ ସଂରକ୍ଷିତ ରଖିବାରେ କୃଷକଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସମାଜର ବିଭିନ୍ନ ବର୍ଗରେ ସ୍କରଣ କରାଯାଉଛି। ଦେଶରେ କୃଷକଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସ୍ୱୀକାର କରି ସରକାର ସେମାନଙ୍କର ସାମାଜିକ ଏବଂ ଅର୍ଥନୈତିକ ଉନ୍ନତି ତଥା ସ୍ଥାୟୀ କୃଷି ଅଭିବୃଦ୍ଧିକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ଅନେକ କଲ୍ୟାଣକାରୀ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ପଦକ୍ଷେପଗୁଡ଼ିକ ମଧ୍ୟରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଏବଂ ପ୍ରଧାନମନ୍ତ୍ରୀ କିଷାନ ମାନଧନ ଯୋଜନା ଆଦି ଅନ୍ତର୍ଭୁକ୍ତ। ଏଥିରେ କୃଷକଙ୍କର ଆର୍ଥିକ ସୁରକ୍ଷା, କୃଷିକ୍ଷେତ୍ରରେ ଥିବା ଆହ୍ୱାନଗୁଡ଼ିକର ମୁକାବିଲା ଏବଂ ଦୀର୍ଘମିଆଦୀ ସାମାଜିକ ସୁରକ୍ଷା ପ୍ରଦାନର ବ୍ୟବସ୍ଥା ରହିଛି। ଚଳିତ ବର୍ଷ ଦେଶରେ ରେକର୍ଡ ପରିମାଣ 332 ନିୟୁତ ଟନ୍ ଖାଦ୍ୟଶସ୍ୟ ଉତ୍ପାଦିତ ହୋଇଛି। ଏହା ପୂର୍ବ ବର୍ଷ ତୁଳନାରେ ଅଧିକ ବୋଲି ଜଣାପଡ଼ିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଇସ୍ରାଏଲ୍ର ଆକାଶମାର୍ଗ ଆକ୍ରମଣ ଯୋଗୁଁ ଗତ 24 ଘଣ୍ଟା ମଧ୍ୟରେ ଗାଜା ଉପତ୍ୟକାରେ ଅତିକମ୍ରେ 32 ଜଣ ପାଲେଷ୍ଟିନୀଙ୍କର ମୃତ୍ୟୁ ହୋଇଛି। ଗାଜାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏ ସମ୍ପର୍କରେ ସୂଚନା ଦେଇ କହିଛି ଆକ୍ରମଣରେ 54 ଜଣ ଆହତ ହୋଇଛନ୍ତି। ଏହି ଆକ୍ରମଣ ଯୋଗୁଁ ଗାଜା ସହରରେ ବିସ୍ଥାପିତ ଲୋକ ଆଶ୍ରୟ ନେଇଥିବା ଏକ ବିଦ୍ୟାଳୟ ପ୍ରଭାବିତ ହୋଇଛି। ତେବେ ବିଦ୍ୟାଳୟରେ ରହୁଥିବା ହମାସ ଆତଙ୍କବାଦୀକୁ ଲକ୍ଷ୍ୟ କରି ଆକ୍ରମଣ କରାଯାଇଥିଲା ବୋଲି ଇସ୍ରାଏଲ୍ ସେନା କହିଛି। ଅନ୍ୟପକ୍ଷରେ ଇସ୍ରାଏଲ୍ ଏବଂ ହମାସ ମଧ୍ୟରେ ଅସ୍ତ୍ରବିରତି ପାଇଁ ମଧ୍ୟସ୍ଥତାଙ୍କ ମଧ୍ୟରେ ପଦକ୍ଷେପ ନିଆଯାଉଛି। ଗତ ସପ୍ତାହରେ ଦୋହାରେ କାତାର, ଇଜିପ୍ଟ ଏବଂ ଆମେରିକାର ମଧ୍ୟସ୍ଥତାରେ ଦୁଇପକ୍ଷ ମଧ୍ୟରେ ପରୋକ୍ଷ ଆଲୋଚନା ଚାଲିଥିଲା। ଗତବର୍ଷ ଅକ୍ଟୋବର 7 ତାରିଖରୁ ଗାଜାରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ମୃତ୍ୟୁ ସଂଖ୍ୟା 45,000 ଅତିକ୍ରମ କରିଛି ବୋଲି ଗାଜା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି। ଅନ୍ୟ ଏକ ଘଟଣାକ୍ରମରେ ଇସ୍ରାଏଲ୍ର ତେଲାବିଭ୍ ଜାଭା ଅଞ୍ଚଳରେ ହୁତି ବିଦ୍ରୋହୀଙ୍କ କ୍ଷେପଣାସ୍ତ୍ର ଆକ୍ରମଣ ପରେ ଆମେରିକା ସେନା ପକ୍ଷରୁ ୟେମେନ୍ର ରାଜଧାନୀ ସାନା ଉପରେ ଆକାଶମାର୍ଗରୁ ଆକ୍ରମଣ କରାଯାଇଛି। ରୁଷ ସହ ବାଣିଜ୍ୟ ସମ୍ପର୍କ ବୃଦ୍ଧି ଲକ୍ଷ୍ୟରେ ସ୍ଲୋଭାକ୍ ପ୍ରଧାନମନ୍ତ୍ରୀ ରବର୍ଟ ଫିକୋ ଗତକାଲି ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। କମ୍ ଖର୍ଚ୍ଚରେ ରୁଷୀୟ ଜୀବାଶ୍ମ ଇନ୍ଧନ ଉପଲବ୍ଧ ଲକ୍ଷ୍ୟରେ ଏଭଳି ଆଲୋଚନା ହୋଇଥିବା ଜଣାପଡ଼ିଛି। କ୍ରେମ୍ଲିନ୍ର ଗଣମାଧ୍ୟମ ସଚିବ ଦିମିତ୍ରି ପେସ୍କୋଭ୍ ପ୍ରଧାନମନ୍ତ୍ରୀ ଫିକୋଙ୍କ ଏହି ଗସ୍ତକୁ କାର୍ଯ୍ୟକାରୀ ଗସ୍ତ ବୋଲି ଅଭିହିତ କରିଛନ୍ତି। ସ୍ଲୋଭାକିଆ ଏବଂ ହଙ୍ଗେରୀ ରୁଷ ସହ ଗ୍ୟାସ୍ ଆମଦାନୀ ସଂକ୍ରାନ୍ତ ଚୁକ୍ତି କରିବାକୁ ପଦକ୍ଷେପ ନେଉଥିବା ଜଣାପଡ଼ିଛି। ୟୁକ୍ରେନ୍ ସହିତ ସଂଘର୍ଷ ଆରମ୍ଭ ହେବା ପରଠାରୁ ଅଷ୍ଟ୍ରିଆର ଚାନ୍ସେଲର କାର୍ଲ ନେହାମର୍ ଏବଂ ହଙ୍ଗେରୀ ପ୍ରଧାନମନ୍ତ୍ରୀ ଭିକ୍ଟର ଓର୍ବାନ୍ଙ୍କ ସମେତ ୟୁରୋପୀୟ ସଂଘର ଅନ୍ୟ ଦୁଇଜଣ ରାଷ୍ଟ୍ରମୁଖ୍ୟ ରୁଷିଆ ଗସ୍ତ କରିଥିବା ଜଣାପଡ଼ିଛି। ତେବେ ଏହିସବୁ ଗସ୍ତକୁ ୟୁରୋପୀୟ ସଂଘର ଅଧିକାରୀ ନିନ୍ଦା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀରେ ଖ୍ରୀଷ୍ଟମାସ ଉତ୍ସବରେ ଯୋଗଦେବେ। କ୍ୟାଥଲିକ୍ ବିଶପ୍ ସମ୍ମିଳନୀ ଅଫ୍ ଇଣ୍ଡିଆ ଦ୍ୱାରା ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କାର୍ଡିନାଲ୍ ବିଶପ୍, ଚର୍ଚ୍ଚର ପ୍ରମୁଖ ବ୍ୟକ୍ତିବିଶେଷଙ୍କ ସମେତ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ପ୍ରମୁଖ ନେତାଙ୍କ ସହ ଭାବ ବିନିମୟ କରିବେ। ପ୍ରଥମଥର ପାଇଁ ପ୍ରଧାନମନ୍ତ୍ରୀ ଦେଶର କ୍ୟାଥଲିକ୍ ଚର୍ଚ୍ଚର ମୁଖ୍ୟାଳୟରେ ଅନୁଷ୍ଠିତ ହେବାକୁ ଥିବା ଏପରି ଏକ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି। ପାକିସ୍ତାନର 30 ଭିନ୍ନ ଭିନ୍ନ ସହରର ଲୋକଙ୍କୁ ଭିସା ପ୍ରଦାନ ଉପରେ କେତେକ ରାଷ୍ଟ୍ର ପ୍ରତିବନ୍ଧକ ଲଗାଇଛନ୍ତି। ସଂଯୁକ୍ତ ଆରବ ଏମିରେଟ୍ସ, ସାଉଦି ଆରବ ଏବଂ ଅନ୍ୟ କେତେକ ଉପସାଗରୀୟ ଦେଶ ଏହି ନିଷ୍ପତ୍ତି ନେଇଛନ୍ତି। ନିଶାଦ୍ରବ୍ୟ ଚୋରାଚାଲାଣ, ମାନବ ଚାଲାଣ ଏବଂ ଅନ୍ୟାନ୍ୟ ଅପରାଧିକ ମାମଲାରେ ଜଡ଼ିତ ଅଭିଯୋଗରେ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ଜଣାପଡ଼ିଛି। ସେହିସବୁ ରାଷ୍ଟ୍ରଗୁଡ଼ିକରେ ପାକିସ୍ତାନ ନାଗରିକ ଭିକ ମାଗିବା ଏବଂ ଅନ୍ୟାନ୍ୟ ବେଆଇନ କାର୍ଯ୍ୟକଳାପରେ ଜଡ଼ିତ ଥିବା ଅଭିଯୋଗ ନେଇ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ସେଠାରେ ଏଭଳି କାର୍ଯ୍ୟକଳାପରେ ପାକିସ୍ତାନୀ ନାଗରିକଙ୍କର ସମ୍ପୃକ୍ତି ଚିନ୍ତାଜନକ ଭାବେ ବୃଦ୍ଧି ପାଇଥିବା ଜଣାପଡ଼ିଛି। ଉପସାଗରୀୟ ଦେଶ ବିଶେଷକରି ଦୁବାଇ ଏବଂ ଆବୁଧାବି ଲକ୍ଷାଧିକ ପାକିସ୍ତାନୀ ଯାତ୍ରୀ ଏବଂ ଚାକିରି ଖୋଜୁଥିବା ଲୋକଙ୍କର ସବୁଠାରୁ ପସନ୍ଦଯୋଗ୍ୟ ସ୍ଥାନ ଭାବେ ବିବେଚନା କରାଯାଇଛି। ବଦୋଦରାର ଗତକାଲି ଅନୁଷ୍ଠିତ ଭାରତ ୱେଷ୍ଟଇଣ୍ଡିଜ୍ ମହିଳା ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ର ପ୍ରଥମ ମ୍ୟାଚ୍ରେ ଭାରତ 211 ରନ୍ରେ ବିଜୟୀ ହୋଇଛି। ପ୍ରଥମେ ବ୍ୟାଟିଂ ଆରମ୍ଭ କରି ଭାରତ ନିର୍ଦ୍ଧାରିତ 50 ଓଭରରେ 9 ୱିକେଟ୍ ବିନିମୟରେ 314 ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ସ୍ମୃତି ମନ୍ଧାନା ସର୍ବାଧିକ 91 ରନ୍ ଏବଂ ହର୍ଲିନ୍ ଦେୱଲ 44 ରନ୍ ସଂଗ୍ରହ କରିଥିଲେ। 315 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ୱେଷ୍ଟଇଣ୍ଡିଜ୍ 26 ଓଭର 2 ବଲ୍ ଖେଳି ସମସ୍ତ ୱିକେଟ୍ ହରାଇ 103 ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା। ଭାରତ ପକ୍ଷରୁ ରେଣୁକା ଠାକୁର ସିଂ 5 ୱିକେଟ୍ ଅକ୍ତିଆର କରିଥିବାବେଳେ ପ୍ରିୟା ମିଶ୍ରା 2, ତିତାସ ସିନ୍ଧୁ ଏବଂ ଦୀପ୍ତି ଶର୍ମା ଗୋଟିଏ ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ। ରେଣୁକା ଠାକୁର ସିଂଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଘୋଷଣା କରାଯାଇଛି। ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ଆସନ୍ତାକାଲି ଏବଂ ଶେଷ ମ୍ୟାଚ୍ 27 ତାରିଖ ଦିନ ବଦୋଦରାରେ ଖେଳାଯିବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଦୁଇଦିନିଆ କୁଏତ ଗସ୍ତ ଶେଷ କରି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କଲେ ପ୍ରଧାନମନ୍ତ୍ରୀ। ଗସ୍ତ ଅବସରରେ ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ର ପାଇଁ କେତୋଟି ବୁଝାମଣାପତ୍ର ସ୍ୱାକ୍ଷରିତ। କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ପାଇଁ ମନୋନୀତ ନବନିଯୁକ୍ତଙ୍କୁ ଆଜି ନିଯୁକ୍ତିପତ୍ର ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ। ଦେଶ ବିକାଶରେ କୃଷକଙ୍କ ଅବଦାନକୁ ସମ୍ମାନ ପ୍ରଦର୍ଶନ ସ୍ୱରୂପ ଆଜି ପାଳନ କରାଯାଉଛି ଜାତୀୟ କୃଷି ଦିବସ। ଇସ୍ରାଏଲ୍ର ଆକାଶମାର୍ଗ ଆକ୍ରମଣ ଯୋଗୁଁ ଗତ 24 ଘଣ୍ଟା ମଧ୍ୟରେ ଗାଜା ଉପତ୍ୟକାରେ 32 ଜଣଙ୍କର ମୃତ୍ୟୁ ଏବଂ ବଦୋଦରା ମହିଳା ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ରେ ଭାରତ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ 211 ରନ୍ରେ ବିଜୟୀ। ସମ୍ବାଦ ଶେଷ ହେଲା।